ଈଶ୍ୱର ଓ ଇସ୍ରାଏଲ ଲୋକ କିତେ ମାନା ଅଳାଗାବ୍ଜିମ ଘଟଣା କିଛି ଦିନ ଅଛତା ମଶା ଇସ୍ରାଏଲ ଲୋକକା ତୁଲଙ୍ଗ ଅଲଗା ଜାଗାବ ଅଙ୍ଗନମାନ କି ଏଳେବଳୱା ଆର କି ଇନିନୁଣୀର ମୁଇଁଟ ଜାଗାବ ଆଉଚି ଆନକି ଯେଉଁ ଏରାତେ ଦା ଗୁରୁର୍ତେ ଆକୁଇ ଆନକି ଆର କିତେ ସୁଗାଇ ଏଜଲାଙ୍ଗ ଏତେ ଇସ୍ରାଏଲ ଲୋକ କି ମଶା ସରବ ଅନକିଜ ଗାମ କି ଏ ମଶା ନିଙ୍ଗତେ ଦା ଗୁରୁର୍ତେ ଆନେ ଇସ୍ରାଏଲୀୟ ଲୋକ କିତେ ଗାମ ଆଇଁତେ ବିତେ ଏରାଗେରେ ଆଉ ବିତେ ଈଶ୍ୱରତେ ପରୀକ୍ଷା କିପକେ ଇସ୍ରାଏଲ ଲୋକ କି ମନେ ମନେ କଗାମାନ କିଜୁ ଆଉ ମଶାତେ ରାଗ୍ୟାନ କିଜ ଗାମ କି ନିଞ୍ଜା ନିଞ୍ଜ ମାନକିତେ ଆଉ ନିଞ୍ଜା ୱାଳି କଞ୍ଚଲାନ କିତେ ଜନ୍ତୁ କିତେ ଏଜଲାଙ୍ଗତେ ଅବୈତେ ମିଶ୍ର ଦେଶବ ନିଙ୍ଗତେ ମରେଞ୍ଚକେ ଆରାକା ଗାତା ଅଙ୍ଗଜ ମଶା ଲାଙ୍କାବ ଅନଜ ଈଶ୍ୱରତେ ପ୍ରାର୍ଥନା କିବାନ କିବାଞ୍ଚ ଗାମ ଏ ଈଶ୍ୱର ନି ମୂଲକରତେ ଇନି ଲୋକ କିତେ ବିରିକି କିପ୍ତେ ବିରିକିବେ ଆର କି ଆଇଁତେ ଏଗେଡ ଅବୈତେ ମନ କିପିକି ଈଶ୍ୱର ମଶାତେ ଗାମ ଆମ ଯୋଉ ବାଡ଼ି ମେସବସେକେ ଏରେ ବାଡ଼ି ସମାଜ ଇସ୍ରାଏଲୱା କିତି ଜଣ ବୁଢ଼ା ଲୋକ କିତେ ସବେଜ ଅନା ମୁଇଁଟ ଏଗେତେ ଆଘାତ କିବେ ଆଇନ ଏରାତେ ଆସିନା ଆଉ ଏରେ ଏଗେଡାତା ଡାକ ମାରିନା ଆଉ ଇସ୍ରାଏଲୀୟ ଲୋକ କି ଏରେ ଡାକ ଡେ ମୁଟ କି ମଶା ଈଶ୍ୱରୱା ଗାତା ଅନୁସାରେ କିତେ ଜଣ ବୁଢ଼ା ଲୋକ କିତେ ଗଗ ଆଉ ଏରେ ବାଡ଼ିରେବ ଏରେ ଏଗେଡ଼ତେ ଆଘାତ କିବ ଏରେ ଏଗେଡ଼ତା ଡାକ ଆରିଆନା ଆଉ ଇସ୍ରାଏଲ ଲୋକ କି ଶାନ୍ତିରେ ଡାକ ଉରକି ଆଉ ଆର କି ଟାଟା କାବା ୟାନ୍ କି ଯ ଖୁସି ଆନନ୍ଦ ୟାନ୍ କି